ନମସ୍କାର, ମୋ ନାଁ ହେଉଛି ଯୁଗଳ। ମୁଁ ଟିକେ ଜାଣିବାକୁ ଚାହୁଁଛି, ପୌରା ଅଞ୍ଚଳରେ କଣ ଜଳ ଓ ପରିମଳ ବ୍ୟବସ୍ଥା ରହିବା ଦରକାର, ବିଶେଷ କରି ତ ଭିନ୍ନକ୍ଷମ ଏବଂ ଟ୍ରାନ୍ସଜେଣ୍ଡର ଏବଂ ଏକାକୀ ମହିଳାମାନଙ୍କ ପାଇଁ ଜଳର ଜଳର ସୁବିଧା ଏବଂ ପରିମଳର ସୁବିଧା ତାଙ୍କ ପାଇଁ କଣ ପ୍ରଯୁଜ୍ୟ ହେବା କଥା, ଏହା ଯଦି ଗୋଟେ ନିରୀହ ଲୋକ ସେ ସୁବିଧା କିଭଳି ସହଜରେ ପାଇପାରିବ, ସେଥିପାଇଁ ମୁଁ ଏଇ ନମ୍ବରଟାକୁ ଡାଏଲ କରିଛି।